ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନୂଆଦିଲ୍ଲୀରେ ଆଜି ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଭାରତକୁ ତୃତୀୟ ବୃହତ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ନିର୍ବାଚନ କମିଶନ ଭଳି ସ୍ୱାୟତ୍ତ ସଂସ୍ଥାର କାର୍ଯ୍ୟଧାରା ଉପରେ ସଂସଦରେ ଆଲୋଚନା କରିବା ନିୟମ ବିରୁଦ୍ଧ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଆଜି ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଏବଂ ମହିଳା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କଲେ ଭାରତର ଅନୁରାଣୀ। ନୂଆଦିଲ୍ଲୀରେ ଆଜି ଏକାଦଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଧ୍ୟକ୍ଷତା କରିବେ। ଦେଶର ଗ୍ରାମାଞ୍ଚଳ ଅର୍ଥନୀତି ଏବଂ ସାଂସ୍କୃତିକ ବିଭବର ଅନନ୍ୟ ପ୍ରଦର୍ଶନ କରୁଥିବା ଭାରତର ହସ୍ତତନ୍ତ କ୍ଷେତ୍ରର ଅବଦାନକୁ ସମ୍ମାନ ଜଣାଇ ବୟନଶିଳ୍ପ ମନ୍ତ୍ରଣାଳୟ ଏବଂ କାର୍ଯ୍ୟକ୍ରମର ଆୟୋଜନ କରୁଛି। ସମାରୋହରେ ଦେଶର କୋଣ ଅନୁକୋଣରୁ 650 ଜଣ ହସ୍ତତନ୍ତ କାରିଗର ଯୋଗ ଦେଉଥିବା ବେଳେ ବିଦେଶୀ କ୍ରେତା, ବିଶିଷ୍ଟ ବ୍ୟକ୍ତି, ରପ୍ତାନୀକାରୀ ଏବଂ ବରିଷ୍ଠ ସରକାରୀ ଅଧିକାରୀମାନେ ଏଥିରେ ଯୋଗଦେବେ। କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ଗିରିରାଜ ସିଂ, ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ପବିତ୍ର ମାର୍ଗେରିଟା ଏବଂ ବୟନଶିଳ୍ପ ମନ୍ତ୍ରଣାଳୟର ସଚିବ ନୀଲମ ସାମିରାଓ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ। ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ପ୍ରଦାନ କରାଯିବ। ସନ୍ଥ କବୀର ପୁରସ୍କାର ସ୍ୱରୂପ 350,000 ଟଙ୍କା ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ସ୍ୱରୂପ 2,00,000 ଟଙ୍କା ପ୍ରଦାନ କରାଯିବ। ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଭାରତକୁ ଆତ୍ମନିର୍ଭର, ପ୍ରଗତିଶୀଳ ଓ ତୃତୀୟ ବୃହତ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଗତକାଲି ନୂଆଦିଲ୍ଲୀର କର୍ତ୍ତବ୍ୟ ପଥଠାରେ ନିର୍ମିତ କର୍ତ୍ତବ୍ୟ ଭବନକୁ ଉଦ୍ଘାଟନ କରି ଶ୍ରୀ ମୋଦି କହିଛନ୍ତି, ଦେଶରେ ଗତ 11 ବର୍ଷରେ ଭାରତ ଏକ ସ୍ୱଚ୍ଛ, ପ୍ରତିକ୍ରିୟାଶୀଳ ଏବଂ ନାଗରିକ କୈନ୍ଦ୍ରିକ ଶାସନ ଢାଞ୍ଚା ନିର୍ମାଣ ହୋଇଛି।
ସରକାର କି କାର୍ଯ୍ୟ ପ୍ରଣାଳୀ କୁ ବେହତର ବନାନା ଦେଶ ଲଗାତାର ଇସ୍ ଦିଶା ମେ ଇନୋଭେଟିଭ ତରିକେ ସେ କାମ କର ରହା ହେ ହମେ ଗର୍ବ ହେ କି ପିଛଲେ 11 ସାଲ ମେ ଦେଶ ନେ ଏକ ଐସୀ ଶାସନ ପ୍ରଣାଳୀ ବିକଶିତ କି ହୈ ଜୋ ପାରଦର୍ଶୀ ହୈ, ସମ୍ବେଦନଶୀଳ ହୈ ଔର ସିଟିଜନ ସେଣ୍ଟ୍ରିକ ହୈ।
ପ୍ରଧାନମନ୍ତ୍ରୀ କହିଛନ୍ତି, କର୍ତ୍ତବ୍ୟ ଭବନ ଲୋକତନ୍ତ୍ରର ମୂଳ ଭାବନାକୁ ଉଦ୍ଘୋଷିତ କରୁଛି। କର୍ତ୍ତବ୍ୟ ଭବନ କେବଳ ଏକ ଅଟ୍ଟାଳିକା ନୁହେଁ, ଏହା ଅମୃତକାଳରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ଏବଂ ରାଷ୍ଟ୍ରର ଭବିଷ୍ୟତ ନିର୍ମାଣର ମୁକସାକ୍ଷୀ ବୋଲି ସେ କହିଛନ୍ତି। କର୍ତ୍ତବ୍ୟ ଭାରତୀୟ ସଂସ୍କୃତିର କର୍ମପ୍ରାଧାନ୍ୟ ମୂଳମନ୍ତ୍ର। ଏହି ଅଟ୍ଟାଳିକା କୋଟି କୋଟି ଦେଶବାସୀଙ୍କ ସ୍ୱପ୍ନ ସାକାର କରିବାର ତପଭୂମି। ନୂଆ ଭବନରେ କର୍ମଚାରୀଙ୍କୁ 100% ଯୋଗଦାନ ଦେବା ସହ ଭାରତକୁ ଦାରିଦ୍ର୍ୟରୁ ସମ୍ପୂର୍ଣ୍ଣ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏକବିଂଶ ଶତାବ୍ଦୀରେ ଦେଶକୁ ବୈଷୟିକ ଜ୍ଞାନ, ସୁରକ୍ଷା ଏବଂ ସୁବିଧାକୁ ଦୃଷ୍ଟିରେ ରଖି ଏହି ଭବନର ନିର୍ମାଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଦେଶରେ ଅଧିକରୁ ଅଧିକ କର୍ତ୍ତବ୍ୟ ଭବନ ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି, ଯାହାଦ୍ୱାରା କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ପାଇବ। ଏହି ଭବନର ନିର୍ମାଣ ଦ୍ୱାରା 1,500 କୋଟିରୁ ଉର୍ଦ୍ଧ୍ୱ ରାଜସ୍ୱ ଏବଂ କର୍ମଚାରୀଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି ଓ ସୁରକ୍ଷାକୁ ସୁନିଶ୍ଚିତ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି।
ସରକାର 1,500 କରୋଡ ରୁପି କିରାଏ ପର ଖର୍ଚ୍ଚ କର ରହି ହେ ବୋ ବି ବଚେଗା। ସାଥିଓ, କର୍ତ୍ତବ୍ୟ ଭବନ କି ଏ ଭବ୍ୟ ବିଲ୍ଡିଂ, ये सभी प्रोजेक्ट्स, नए डिफेंस कॉम्प्लेक्स, देश के तमाम बड़े इंफ्रास्ट्रक्चर प्रोजेक्ट्स, ये देश को पेश का सबूत तो है ही, ये भारत के वैश्विक विजन का प्रतिबिंब भी है। हम दुनिया को जो विजन दे रहे हैं, भारत खुद उन्हें किस तरह अंगीकार कर रहा है, ये हमारे इंफ्रास्ट्रक्चर डेवलपमेंट में दिखाई दे रहा है।
ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲ୍ଲାର ଧାରଚୁଲା ମୂଳ କ୍ୟାମ୍ପରେ କୈଳାସ ମାନସରୋବର ତୀର୍ଥଯାତ୍ରୀଙ୍କର ଚତୁର୍ଥ ଦଳକୁ ଅଟକାଯାଇଛି। ଖରାପ ପାଗ ଯୋଗୁଁ ରାସ୍ତାରେ ପ୍ରବଳ ପଥର ଏବଂ ଭଗ୍ନାବଶେଷ ଧସିଯିବା ଫଳରେ ଏହି ପଦକ୍ଷେପ ନିଆଯାଇଛି। ଧାରଚୁଲା ମୂଳ କ୍ୟାମ୍ପରେ ଅଟକାଯାଇଥିବା ଦଳରେ 14 ଜଣ ମହିଳାଙ୍କ ସମେତ 48 ଜଣ ତୀର୍ଥଯାତ୍ରୀ ଅଛନ୍ତି। ସେମାନେ ଗତକାଲି ଗୁଞ୍ଜିରେ ପହଞ୍ଚିବେ ବୋଲି ଆଶା କରାଯାଉଥିଲା। ଦୁଇ ରାତ୍ରି ବିଶ୍ରାମ ନେବା ପରେ ଲିପୁଲେଖ ଘାଟ ଦେଇ କୈଳାସ ମାନସରୋବର ଅଭିମୁଖେ ସେମାନେ ଆଗକୁ ଯାତ୍ରା କରିବେ ବୋଲି ସୂଚନା ମିଳିଛି। କୈଳାସ ମାନସରୋବର ଯାତ୍ରା ଜୁନ୍ ମାସରେ ଆରମ୍ଭ ହୋଇଥିଲା ଏବଂ ଚଳିତ ମାସରେ ଏହା ଶେଷ ହେବ। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଞ୍ଚଟି ଦଳକୁ ଉତ୍ତରାଖଣ୍ଡ ମଧ୍ୟ ଦେଇ ଲିପୁଲେଖ ଘାଟି ଅତିକ୍ରମ କରିଯିବାକୁ ଅନୁମତି ମିଳିଥିଲା। ପ୍ରତ୍ୟେକ ଦଳରେ 50 ଜଣ ଲେଖାଏଁ ତୀର୍ଥଯାତ୍ରୀଙ୍କୁ ଅନୁମତି ମିଳିଥିବା ବେଳେ ମୋଟ 10ଟି ଦଳ ମାନସରୋବରକୁ ଯାତ୍ରା କରିବେ ବୋଲି ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଗତକାଲି ବିରୋଧୀ ଦଳଗୁଡ଼ିକ ବିହାରରେ ହୋଇଥିବା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହରେ ହଟ୍ଟଗୋଳ କରିବାରୁ ଉଭୟ ଲୋକସଭା ଓ ରାଜ୍ୟସଭାକୁ ଦିନସାରା ମୁଲତବୀ ରଖାଯାଇଥିଲା। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସାଂସଦମାନଙ୍କ ପ୍ରତିବାଦ ଉପରେ ଅସନ୍ତୋଷ ପ୍ରକାଶ କରି କହିଛନ୍ତି, ସାମ୍ବିଧାନିକ ଏବଂ ସଂସଦୀୟ ପ୍ରକ୍ରିୟା ଓ ନିୟମ ଅନୁଯାୟୀ ସରକାର ପ୍ରତ୍ୟେକ ପ୍ରସଙ୍ଗରେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ସେ କହିଛନ୍ତି, ବିହାର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ଥିବାରୁ ଏହା ଉପରେ ଗୃହରେ ଆଲୋଚନା ହୋଇପାରିବ ନାହିଁ। ସେ କହିଛନ୍ତି, ନିର୍ବାଚନ କମିଶନ ଭଳି ସ୍ୱାୟତ୍ତ ସଂସ୍ଥାର କାର୍ଯ୍ୟ ଉପରେ ଆଲୋଚନା କରିବା ନିୟମ ବିରୁଦ୍ଧ। ବ୍ରାଜିଲ ରାଷ୍ଟ୍ରପତି ଲୁଇସ୍ ଇନାସିଓ ଲୁଲା ଦା ସିଲ୍ଭା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ବିଭିନ୍ନ ଦେଶ ଉପରେ ଲାଗୁ କରାଯାଉଥିବା ବର୍ଦ୍ଧିତ ଶୁଳ୍କ ବିରୁଦ୍ଧରେ ଭାରତ ସମେତ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକୁ ଏକତ୍ର ହେବାକୁ ଆହ୍ୱାନ ଦେଇଛନ୍ତି। ସେ ଟ୍ରମ୍ପଙ୍କ ଏହି ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିବା କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀକୁ ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦି ଏକ ସମାବେଶକୁ ସମ୍ବୋଧନ କରିବା ସହ ଖାଦ୍ୟ ଏବଂ ଶାନ୍ତି ପାଇଁ ପ୍ରଥମ ଏମ୍ଏସ୍ ସ୍ୱାମୀନାଥନ ପୁରସ୍କାର ପ୍ରଦାନ କରିବେ। ଆଜିର ସମ୍ମିଳନୀର ବିଷୟବସ୍ତୁ ରହିଛି, ଜୈବ ଖୁସିର ପଥ ଚିରହରିତ ବିପ୍ଳବ। ଏହି ପୁରସ୍କାର ଏମ୍ଏସ୍ ସ୍ୱାମୀନାଥନ ଗବେଷଣା ଫାଉଣ୍ଡେସନ ଏବଂ ବିଶ୍ୱ ବିଜ୍ଞାନ ଏକାଡେମୀ ଦ୍ୱାରା ଏମ୍ଏସ୍ ସ୍ୱାମୀନାଥନଙ୍କ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଆରମ୍ଭ କରାଯାଇଛି। ଏହି ଅନ୍ତର୍ଜାତୀୟ ପୁରସ୍କାର ବିକାଶଶୀଳ ଦେଶଗୁଡ଼ିକର ବ୍ୟକ୍ତିବିଶେଷଙ୍କୁ ସ୍ୱୀକୃତି ପ୍ରଦାନ କରିବ, ଯେଉଁମାନେ ଖାଦ୍ୟ ସୁରକ୍ଷାରେ ଉନ୍ନତି ଆଣିବା ସହ ଜଳବାୟୁ ସମାନତା ଏବଂ ଶାନ୍ତିକୁ ପ୍ରୋତ୍ସାହିତ କରିବାରେ ଅବଦାନ ଦେଉଛନ୍ତି। ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ବୃତ୍ତିଗତ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଆଲୋଚନା ଓ ବିଚାର ବିମର୍ଶ କରିବେ। ସମ୍ମିଳନୀ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ସାରା ବିଶ୍ୱର ଲୋକମାନେ ଡକ୍ଟର ସ୍ୱାମୀନାଥନଙ୍କ ଖାଦ୍ୟ ସୁରକ୍ଷା ଏବଂ କୃଷି କ୍ଷେତ୍ରର ଗବେଷଣା ପ୍ରତିବଦ୍ଧତାକୁ ପ୍ରଶଂସା କରିଛନ୍ତି। ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ରୁଷର ବରିଷ୍ଠ ଅଧିକାରୀମାନଙ୍କ ସହ ଭାରତ ରୁଷ ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଭାରତ ରୁଷରୁ ତୈଳ କ୍ରୟ କରୁଥିବା ଯୋଗୁଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ସାମଗ୍ରୀ ଉପରେ ଅଧିକ 25% ଶୁଳ୍କ ବୃଦ୍ଧି କରିବା ନେଇ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ ରୁଷ ଅଧିକାରୀମାନଙ୍କ ସହ ଶ୍ରୀ ଡୋଭାଲ ଆଲୋଚନା କରିଛନ୍ତି। ଭାରତ ରୁଷ ମଧ୍ୟରେ ସହଯୋଗ ସ୍ଥାପନ ତ୍ୱରାନ୍ୱିତ କରିବା ଶ୍ରୀ ଡୋଭାଲଙ୍କ ଏହି ଗସ୍ତ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ। ପୋଲାଣ୍ଡରେ ଚାଲିଥିବା ଅନ୍ତର୍ଜାତୀୟ ୱିସଲ ମାନିଆକ ମେମୋରିଆଲ ପ୍ରତିଯୋଗିତାରେ ମହିଳା ଜାଭେଲିନ୍ ଥ୍ରୋରେ ଭାରତର ଅନୁରାଣୀ ସ୍ୱର୍ଣ୍ଣପଦକ ହାସଲ କରିଛନ୍ତି। 32 ବର୍ଷୀୟ ଅନୁରାଣୀ ପ୍ରଥମ ପ୍ରୟାସରେ 60.96 ମିଟର ଫିଙ୍ଗିଥିବା ବେଳେ ଦ୍ୱିତୀୟ ପ୍ରୟାସରେ 62.59 ମିଟର ଫିଙ୍ଗି ଏହି ସଫଳତା ହାସଲ କରିଛନ୍ତି। ପ୍ରତିଯୋଗିତାରେ ତୁର୍କୀର ପ୍ରତିଯୋଗୀ ରୌପ୍ୟ ଏବଂ ଅଷ୍ଟ୍ରେଲିଆର ପ୍ରତିଯୋଗୀ କାଂସ୍ୟ ପଦକ ଜିତିଛନ୍ତି। ଏହି ସଫଳତା ପରେ ଅନୁରାଣୀ ବିଶ୍ୱର ଶ୍ରେଷ୍ଠ 15 ଜଣିଆ ମହିଳା ଜାଭେଲିନ୍ ଖେଳାଳିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ସେହିପରି 800 ମିଟର ଦୌଡ଼ ପ୍ରତିଯୋଗିତାରେ ଭାରତର ପୂଜା ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଚୀନ୍ର ଚେଙ୍ଗଡ଼ୁଠାରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ କ୍ରୀଡ଼ା 2025ରେ ଅଂଶଗ୍ରହଣ କରିବା ଲାଗି ଏକ 18 ଜଣିଆ ଭାରତୀୟ ଦଳ ଚୀନ୍ ଗସ୍ତ କରିଛନ୍ତି। ଆସନ୍ତା 17 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। 1981 ମସିହାରୁ ପ୍ରତି 4 ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ବିଶ୍ୱକ୍ରୀଡ଼ାରେ ଅଲମ୍ପିକ୍ସରେ ଅନ୍ତର୍ଭୁକ୍ତ ନଥିବା କ୍ରୀଡ଼ା ପ୍ରଦର୍ଶନ କରାଯାଏ। ଚଳିତ ବର୍ଷ ବିଶ୍ୱ କ୍ରୀଡ଼ା 2025ରେ 60ଟି ବିଭାଗରେ 34ଟି କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବ ଓ 253ଟି ପଦକ ପ୍ରଦାନ କରାଯିବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆଜି 11ଶ ଜାତୀୟ ହସ୍ତତନ୍ତ ଦିବସ ସମାରୋହରେ ଅଧ୍ୟକ୍ଷତା କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସମସ୍ତଙ୍କ ମିଳିତ ପ୍ରଚେଷ୍ଟାରେ ଭାରତକୁ ତୃତୀୟ ବୃହତ ଅର୍ଥନୀତିରେ ପରିଣତ କରିବା ଲକ୍ଷ୍ୟ ପୂରଣ ହୋଇପାରିବ କହିଲେ ପ୍ରଧାନମନ୍ତ୍ରୀ। ନିର୍ବାଚନ କମିଶନ ଭଳି ସ୍ୱାୟତ୍ତ ସଂସ୍ଥାର କାର୍ଯ୍ୟଧାରା ଉପରେ ସଂସଦରେ ଆଲୋଚନା କରିବା ନିୟମ ବିରୁଦ୍ଧ କହିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ। ଆଜି ଏମ୍ଏସ୍ ସ୍ୱାମୀନାଥନ ଶତବାର୍ଷିକୀ ସମ୍ମିଳନୀକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ ଏବଂ ମହିଳା ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣପଦକ ହାସଲ କଲେ ଭାରତର ଅନୁରାଣୀ। ସମ୍ବାଦ ଶେଷ ହେଲା।